आकाशवाणी संबलपुर आंचलिक खबर पढ़ुचन आशुतोष पाणिग्राही। जुहार पहला मुखिया खबर। राज्य 4 नंबर खेप निर्वाचन लगे नामांकन पत्र दाखल करबार आज हेछे शेष। बीजेपी वरिष्ठ नेता और केन्द्र स्वराष्ट्र मंत्री अमित शाह आवाकाल कटक न करबे रोड शो। बेसरकारी स्कूल मन के माहलिया पाठ पढ़वार लगी लॉटरी जरिए बछा हेले 1598 जन छात्र छात्री और एनटीए तरफ कॉमन यूनिवर्सिटी प्रवेशिका परीक्षा आवाकाल ठानु हेबा मूल। एथरा पूरा खबर। राज्य 4 नंबर खेप निर्वाचन लगी नामांकन पत्र दाखल प्रक्रिया आज शेष हो। खेपे मयूरभंज बालेश्वर भद्रक जाजपुर केन्द्रापड़ा और जगत सिंहपुर संसदीय क्षेत्र और इतार अधीन 41 विधानसभा आसन लगी आवा जून 1 तारीख दिन भोट हवा। आवाकाल नामांकन पत्र जांच शेष दिन थे 17 तारीख प्रार्थी पत्र प्रत्याहार शेष दिन है। संता देश लोकसभा निर्वाचन 7 नंबर और शेष खेपर लगी नामांकन पत्र दाखल करबार आज शेष दिन। ई खेपे 7 राज्य और गोटे केन्द्र शासित अंचल 57 लोकसभा आसन लगी आबा जून मासर 1 तारीख दिन भोट हवा। इथि उत्तर प्रदेश और पंजाब 13, पश्चिमबंग 9, बिहार 8, ओडिशार 6, हिमाचल प्रदेश 4, झारखंड 3 और केन्द्र शासित अंचल चंडीगढ़ गोटे आसन लगे भोट हवा। आबाकाल नामांकन पत्र जांच हवा। सेन्ता आबा शुक्रवार 17 तारीख प्रार्थीपत्र प्रत्याहार शेष दिन है। राज्य पहला खेपे कलाहांडी कोरापुट नवरंगपुर और ब्रह्मपुर संसदीय क्षेत्र सहित इतार अधीन 28 विधानसभा आसन लगे मतदान शांति श्रृंखला सरी। मतदान उत्तर ईभीएम मान भिन्न भिन्न स्ट्रंग रूम कड़ा सुरक्षा व्यवस्था भितर रखी मुख्य निर्वाचन अधिकारी निकुंज बिहारी धल स्ट्रंग रूम मान केन्द्रीय सशस्त्र पुलिस बाहिनी और राज्य पुलिस बाहिनी के नहींकर द्विथाकिया सुरक्षा व्यवस्था कर इतार सहित सब् स्ट्रंग रूम सीसीटीवी मॉनिटरिंग भिल जारी रही। निर्वाचन प्रतिद्वंदिता कर प्रार्थी मान प्रतिनिधि भोट गणती तक इन उपस्थित रहबा लगी प्रशासन तरफ व्यवस्था कर मुख्य निर्वाचन अधिकारी। वरिष्ठ बीजेपी नेता और केन्द्र स्वराष्ट्र मंत्री अमित शाह आवाकाल कटक गस्ती आसबे। कटक लोकसभा और विधानसभा दलय प्रार्थी मानक लगे श्री शाह निर्वाचन प्रचार करबे। मिलिथवा सूचना अनुसार श्री शाह बक्सी बजार समाज कार्यालय सामनानु उपरवाला 4 बजे रोड शो थी बाहरबे। ई रोड शो तीनकोनिया बगीचा दरघा बजार चौधरी बजार और बालू बजार हेकर चांदनी चौक तक जीवा। श्री शाहंकर गस्त कार्यक्रम के नजर थी रखिकर रोड शो जीवार के थी रास्ता थी कड़ाकड़ी जांच चली। ओडिशा पुलिस सीआरपीएफ और केन्द्रीय बाहिनी तरफ ई जगान मक ड्रिल भिल कर विजु जनता दल वरिष्ठ नेता और मुख्यमंत्री नवीन पटनायक एवं 16 तारीख गुरुवार दिन भुवनेश्वर गोटे रोड शो करबे। गंगानगर छक नु बाहरी कर रोड शो जीवन बीमा कार्यालय गोपबंधु छक डीएवी छक निको पार्क देकर रूपाली छक तक कर मुख्यमंत्री रोड शो बेले वरिष्ठ पुलिस अधिकारी और सुरक्षाकर्मी नियोजित करार सहित सुरक्षा व्यवस्था कड़ाकड़ी कर भुवनेश्वर डीसीपी प्रतीक सिंह सूचना दैछन्। शिक्षा अधिकार आईन अनुसार आर्थिक अनग्रसर थिबार छात्र छात्री माने बेसरकारी स्कूल मान के माहलिया पाठ पढ़वार लगे लॉटरी जरिए 1598 जन छात्र छात्री को बछा जाइछे। ई छात्र छात्री माने अब 31 तारीख भितर ना लिखे पारबे। छात्र छात्री माने हेल्पलाइन नंबर 1800345672 के जोगाजोग करी ना लेखा बाबदे पूरा तथ्य जानी पार्बे बोली कह जाइछे। इनो जने दिजे परे जे 3 नंबर खेप रे लगे इमासर 2-8 तारीख तक आरटीई पारदर्शी पोर्टाल जरिए आवेदन आह्वान करा जाइथिला। इथि मोट 2302 ऑनलाइन दरखास्त आसीथिला। ओडिशा 20,711 हेक्टर बनीकरण लगे 2015-16 बछर एप तक 75,78,00,000 टंका मंजूर करा जाइछे बोली केन्द्र परिवेश जंगल और जलवायु परिवर्तन मंत्रणालय वार्षिक रिपोर्ट नु जना पड़िछे। रिपोर्ट अनुसार ओडिशा सहित 18 राज्य नो गला 9 बछर भितर 1,55,130 हेक्टर जमीती बनीकरण लगे 836,36,00,000 टंका दिया जाइछे। आपण माने खबर सुनुछन आकाशवाणी संबलपुर केन्द्र। नेशनल टेस्टिंग एजेंसी एनटीए तरफ ଏବା କାଲିଠାନୁ ଏ ମାସର 18 ତାରିଖ ତକ୍ ଦେଶର ଭିନ୍ ଭିନ୍ ଜାଗାନ କମନ୍ ୟୁନିଭର୍ସିଟି ପ୍ରବେଶିକା ପରୀକ୍ଷା 2024 କରାଯିବ। ଦେଶର 379 ସହର ସହିତ ବିଦେଶର 26 ସହରରେ ଏହି ପରୀକ୍ଷା ହେବ। ପରୀକ୍ଷା ଦେବାରକେ ଆବେଦନ କରିଥିବା ଛାତ୍ରଛାତ୍ରୀମାନେ qet_ugc@nta.ac.in ୱେବ୍ସାଇଟ୍ଟି ଆବେଦନ ଫର୍ମର ନମ୍ଘର ଆର୍ ଜନ୍ମ ତାରିଖ ଦେଇକରି ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରାଯାଇପାରବା ବୋଲି ଏନ୍ଟିଏ ସୂଚନା ଦେଇଛି। ରାଜ୍ୟ ପହିଲା କ୍ଷେପ ନିର୍ବାଚନଟି ଭୋଟରମାନଙ୍କର ଆଧାର କାର୍ଡ ଜେରକ୍ସ ଆର୍ ମୋବାଇଲ ନମ୍ଘର ବାଗିର ବ୍ୟକ୍ତିଗତ ତଥ୍ୟ କେତେଜଣ ପ୍ରାର୍ଥୀଙ୍କ ତରଫରୁ ନିଆଯାଇଥିବାର ଜଣାପଡ଼ିଛି। ଏ ବାବଦ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଲୋକଙ୍କୁ କହିଛନ୍ତି ରାଜ୍ୟ ମୁକ୍ତ ଅବାଧ ଆର୍ ନିରପେକ୍ଷ ନିର୍ବାଚନ କରିବାର ଲାଗି ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ସେଥିଲାଗି ଏନ୍ତା କାମନୁ ଦୂରେଇ ରହିବାର ଲାଗି ସେ ସବୁ ପ୍ରାର୍ଥୀମାନଙ୍କୁ ଅନୁରୋଧ କରିଛନ୍। ଇତାର ସହିତ ନିଜର ଆଧାର କାର୍ଡ ଆଉ ମୋବାଇଲ ନମ୍ଘର ରାଜନୈତିକ ଦଳ ଆର୍ ପ୍ରାର୍ଥୀମାନଙ୍କୁ ନାଇଁ ଦେବାର ଲାଗି ସେ ମତଦାତାମାନଙ୍କୁ ପରାମର୍ଶ ଦେଇଛନ୍। ନୂଆପଡ଼ା ଜିଲ୍ଲାର ନିର୍ବାଚନୀ କାମଟି ନିୟୋଜିତ ଥିବା ପୋଲିଂ ଅଧିକାରୀ ପ୍ରସନ୍ନ କୁମାର ନାୟକଙ୍କର ଗଲାକାଲି ସଡ଼କ ଦୁର୍ଘଟଣାଟି ଜୀବନ ଯାଇଥିଲା। ଶ୍ରୀ ନାୟକଙ୍କର ମୃତ୍ୟୁଟି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଗଭୀର ଶୋକ ପ୍ରକାଶ କରିବାର ସହିତ ଶୋକସନ୍ତପ୍ତ ପରିବାରକେ ସମବେଦନା ଜଣାଇଛନ୍। ଶ୍ରୀ ନାୟକଙ୍କର ପରିବାରକେ ଆଇନ ମୁତାବକ ସବୁ ପ୍ରକାର ସାହାଯ୍ୟ ଦେବାର ଲାଗି ଭାରତର ମୁଖ୍ୟ ନିର୍ବାଚନ ଆୟୋଗଙ୍କର ଘୋଷଣା ହିସାବରେ 15 ଲକ୍ଷ ଟଙ୍କାର ଅତିରିକ୍ତ ଅନୁକମ୍ପାମୂଳକ ସାହାଯ୍ୟ ଦିଆଯିବ। ଏ ବାବଦ ଜଲ୍ଦି ପଦକ୍ଷେପ ନେବାର ଲାଗି ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଶ୍ରୀ ଧଳ ନିର୍ଦ୍ଦେଶ ଦେଇଛନ୍। ଇନ ଜନାଇ ଦିଆଯାଇପାରେ ଯେ ଶ୍ରୀ ନାୟକ ଭୋଟ୍ କାମ ସରିଲା ଉତ୍ତରୁ ଇଭିଏମ୍ ଆଉ ଭୋଟିଂ ସାମାନ ଜମା କରିକରି ଘରକେ ଫେରିବାର ସମୟଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଥିବା କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ କ୍ଷେତ୍ର କାର୍ଯ୍ୟାଳୟ କେନ୍ଦୁଝର ତରଫ ରାଉରକେଲାନ ଭୋଟର ସଚେତନତା ଅଭିଯାନ ଆନୁଷ୍ଠାନମୂଳ କରାଯାଇଛି। ମହାନଗର ନିଗମ କାର୍ଯ୍ୟାଳୟ ପାଖର ଫିଟ୍ନେସ୍ ପାର୍କନ ଏହି କାର୍ଯ୍ୟକ୍ରମ ହୋଇଥିଲା। ସହରର ବୁଦ୍ଧିଜୀବୀ ଆର୍ ସାଧାରଣ ଲୋକେ ଏଥି ଯୋଗ ଦେଇଥିଲେ। ପାନପୋଷ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ଆଉ ତହସିଲଦାର ଏହି କାର୍ଯ୍ୟକ୍ରମଟି ଯୋଗ ଦେଇକରି ନିର୍ବାଚନ ବାବଦର ତଥ୍ୟ ଉପରେ ଉପସ୍ଥିତ ଲୋକଙ୍କୁ ସୂଚନା ଦେଇଥିଲେ। ଆଗାକାଲି ଛେଣ୍ଡର ଭିଏସ୍ଏସ୍ ମାର୍କେଟନ ଏ ପ୍ରକାର କାର୍ଯ୍ୟକ୍ରମ ହେବା ବୋଲି ଜଣାପଡ଼ିଛି। ଦେବଗଡ଼ ଜିଲ୍ଲାରେ ହେବାରକେ ଥିବା ନିର୍ବାଚନକେ ସ୍ୱଚ୍ଛ ଅବାଧ ନିରପେକ୍ଷ ଆଉ ଶାନ୍ତି ଶୃଙ୍ଖଳାର ସହାୟତା କରିବା ଲାଗି ଗଲାକାଲି ଜିଲ୍ଲାପାଳ ସମ୍ମିଳନୀ କକ୍ଷନ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଗୋଟିଏ ବୈଠକ ହୋଇଯାଇଛି। ଜିଲ୍ଲାର ମୋଟ 338 ବୁଥ୍ନ ନିୟୋଜିତ ଥିବା ଅଧିକାରୀମାନଙ୍କୁ ନିର୍ବାଚନ ସମୟଟି ଜବରତାତିକେ ନଜରଟି ରଖିକରି ବିଜୁଳି ପିଇବାର ପାଣି ଛୟରା ବାଗେର ଦରକାରୀ ସୁବିଧା ଯୋଗାଇ ଦେବାରକେ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ସେନ୍ତା ଭିନ୍ନକ୍ଷମ ଭୋଟରମାନଙ୍କ ଲାଗି ଆନୁଷଙ୍ଗିକ ବ୍ୟବସ୍ଥା ସହିତ 40 ସଖୀ ବୁଥ୍ରେ ନିୟୋଜିତ ଥିବା ମହିଳା ଅଧିକାରୀମାନଙ୍କ ସୁବିଧା ଆର୍ ସୁରକ୍ଷା ଲାଗି ପୁଲିସ୍ ଅଧିକାରୀମାନଙ୍କୁ ମୁତୟନ କରାଯାଇଛି। ରେଲ୍ ମନ୍ତ୍ରଣାଳୟ ତରଫୁ ଭିଭିଭୂମି ପ୍ରକଳ୍ପ ନିର୍ମାଣ କାମକେ ତ୍ୱରାନ୍ୱିତ କରିବା ଲାଗି ଭିନ୍ ଭିନ୍ ରେଲ୍ ଜୋନ୍ର ମହାପ୍ରବନ୍ଧକ ଆର୍ ଡିଭିଜନ୍ର ଡିଆର୍ଏମ୍ମାନଙ୍କ ଆର୍ଥିକ କ୍ଷମତା ବଢ଼ାଯାଇଛି। ଇନ୍ୟୁନ୍କେ ମହାପ୍ରବନ୍ଧକମାନେ ରିମଡେଲିଂ ଟ୍ରାକ୍ ନବୀକରଣ ସେତୁ ଆଉ ସୁଡ଼ଙ୍ଗ ତିଆରି ବାଗିର କାମ ଲାଗି 50 କୋଟି ଟଙ୍କା ତକ ମଞ୍ଜୁରୀ ଦେଇପାରିବେ। ସେନ୍ତା ଡିଆର୍ଏମ୍ମାନେ ନିଜର ଡିଭିଜନ୍ ଅଧୀନରେ ଚାଲିଥିବା ଭିନ୍ ଭିନ୍ ପ୍ରକଳ୍ପ କାମ ଲାଗି 5 କୋଟି ଟଙ୍କା ତକ ଅର୍ଥ ମଞ୍ଜୁରୀ ଦେଇପାରିବେ ବୋଲି ରେଲ୍ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡ଼ିଛି। ଗ୍ରାମ ନ୍ୟାୟାଳୟ ଭିଭିଭୂମି ଆର୍ କାର୍ଯ୍ୟକାରିତାକୁ ନଜରଟି ରଖିକରି କେନ୍ଦ୍ର ଆଇନ ଆଉ ନ୍ୟାୟ ମନ୍ତ୍ରଣାଳୟ ଏବାକାଲ ଆଭାସୀ ଜରିଏ ଗୋଟିଏ ସମୀକ୍ଷା ବୈଠକ କରିବେ। ଏହି ବୈଠକଟି କେନ୍ଦ୍ର ଯୁଗ୍ମ ସଚିବ ଗୌରବ ମସାଲଦାନ ଅଧ୍ୟକ୍ଷତା କରିବେ। ଏ ବାବଦ ମନ୍ତ୍ରଣାଳୟ ତରଫ ଓଡ଼ିଶାର ଅନୁସଚିବ ଗୌରବ କୁମାର ତ୍ରିପାଠୀଙ୍କ ସହିତ ସବୁ ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳର ଆଇନ ଆଉ ବ୍ୟୟ ବିଭାଗର ମୁଖ୍ୟମାନଙ୍କୁ ଚିଠି ଲେଖିକରି ଜଣାଇ ଦିଆଯାଇଛି। ଏହି ସମୀକ୍ଷା ବୈଠକଟି ଗ୍ରାମ ନ୍ୟାୟାଳୟ ସ୍ଥାପନା କରବାର ଆର୍ ତାର ପରିଚାଳନା ବାବଦେ କେନ୍ଦ୍ର ସରକାରଙ୍କ ତରଫ ଯୋଗାଇ ଦିଆଯାଉଥିବା ଅର୍ଥ ବ୍ୟବସ୍ଥାର ସମୀକ୍ଷା ଶ୍ରୀ ମସାଲଦାନ କରିବେ ବୋଲି ଜଣାପଡ଼ିଛି। ଇନ ଜଣାଇ ଦିଆଯାଇପାରେ ଯେ ଗ୍ରାମ ନ୍ୟାୟାଳୟ ଜରିଏ ଗ୍ରାମମାନଙ୍କୁ ଦିଆଯାଉଥିବା ଅପରାଧିକ ମାମଲା ଆର୍ ଜମିଜମା ବିବାଦ ମାମଲାର ତୁର୍ତ୍ତି ସମାଧାନ ହୋଇପାରୁଛି। ଏବେ 19 ତାରିଖ ତକ୍ ଦକ୍ଷିଣ ଆଣ୍ଡାମାନ ସାଗର ନିକୋବର ଦ୍ୱୀପ ଆର୍ ଦକ୍ଷିଣ ପୂର୍ବ ବଙ୍ଗୋପସାଗରକେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଛୁଇଁବା ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ କୁହାଯାଇଛି। ସେଆଡ଼େ କାଲବୈଶାଖୀର ପ୍ରଭାବଟି ରାଜ୍ୟ ଖରା ତାତିନୁ ଟିକେ ନିସ୍ତାର ମିଳିଥିବା ବେଳେ ଆଜି ନୂଆପଡ଼ାନ ସବୁନୁ ଜହ ତାତି 44 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଛି। ସେନ୍ତା ବଲାଙ୍ଗୀର ସମ୍ବଲପୁର ସୁନ୍ଦରଗଡ଼ ଝାରସୁଗୁଡ଼ାନ ତାତି 40 ଡିଗ୍ରୀ ଉପରେ ରହିଥିଲା। ଶେଷ ମୁଖ୍ୟ ଖବର ଫେରଘାଏ ରାଜ୍ୟ 4 ନମ୍ବର କ୍ଷେପ ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆଜି ହୋଇଛି ଶେଷ। বিজেপির বরিষ্ঠ নেতা আর কেন্দ্র স্বরাষ্ট্রমন্ত্রী অমিত শাহ আগামীকাল কটক ন করবে রোড শো। বেসরকারি স্কুল মানকে মাহলিয়া পাঠ পড়বার লাগি লটারি জরিয়ে বছা হলে 1598 জন ছাত্রছাত্রী আর এনটিএ তরফ কমন ইউনিভার্সিটি প্রবেশিকা পরীক্ষা আগামীকাল ঠান হওয়া ভুল। আজ আঞ্চলিক খবর শেষ হল, জোহার।